ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ଉପରେ ମସ୍ତକ କରି উঠিলে মো বিপক্ষরে সিয়ে সম্ভালিবে মু তাহাঙ্ক উপরে আস্থা রাখিবি তাহাকু মু ভয় করিবি সদা প্রভু সদা প্রভু মোর দিব্যা উপরে ত্রাণ
ठिकणारे जोगाजोग करंतु आमो ठिकणा एडवेंटिस्ट मीडिया सेंटर एसडीए मिशन कंपाउंड सलिशपुरी पार्क पुणे 411037 महाराष्ट्र बा खोलंतु आमर वेबसाइट जेकोनसी एंड्रॉइड फोन स्मार्टफोन डेस्कटॉप लैपटॉप किंबा टैबलेट आमर वेबसाइट www.awr.org/ori এবং www.adventistmediacenterindia.org ভক্তঙ্কঠারু ঈশ্বরঙ্ক জীবনদায়ক বাক্য
ফারসি সংস্কর ভাগ ছ নমস্কার প্রিয় শ্রোতা সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পরম পিতাঙ্ক মধুর নামে মু পাষ্ট পূর্ণচন্দ্র ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛେ। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ ତାହାଙ୍କ ସ୍ନେହ ତାହାଙ୍କ କୃପା ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଫାରସୀ ସଂସ୍କର ଭାଗ ଛ ଭାଗ 1, 2, 3, 4, 5 ଆମେ ଆଲୋଚନା କରିସାରିଛେ। ଚାଲନ୍ତୁ ଆଜି ଆମେ ଶେଷ ଭାଗ ଆଲୋଚନା କରିବା। ଯେପରିକି ନୂତନ ନିୟମ ଏବଂ ଗୁଡ଼ିକ ମୁକ୍ତ ଭାବରେ ବଣ୍ଟନ କରାଯାଇଥିଲା ଏବଂ ସେମାନେ ଅନେକଙ୍କ ନିକଟରେ ପହଞ୍ଚିଥିଲେ, ଆଉ ଯେଉଁମାନେ ନୂତନ ଶିକ୍ଷା ଶୁଣିବାକୁ ଖୋଲାଖୋଲି ଭାବରେ ଆସିବାକୁ ସାହସ କରୁନଥିଲେ, କିଛି ସମୟ ପରେ ଏହି ଶ୍ରମିକ ମଧ୍ୟ ପଲାଇବାକୁ ବାଧ୍ୟ ହୋଇଥିଲା ବୋଲି ଆମେ ଦେଖୁଅଛୁ। କିନ୍ତୁ ସେ ଶିକ୍ଷା ଦେଇଥିବା ସତ୍ୟଗୁଡ଼ିକ ଲୋକମାନଙ୍କ ମନକୁ ଧରି ରଖିଥିଲା, ସଂସ୍କାର ରୋପଣ କରାଯାଇଥିଲା ଏବଂ ଏହା ମଜଭୁତ ଏବଂ ବିସ୍ତାର କରିବାରେ ଲାଗିଲା। ପ୍ରଚାରକମାନେ ଫେରି ଆସିଲେ ଏବଂ ସେମାନଙ୍କ ପରିଶ୍ରମର ଦ୍ୱାରା ଶେଷରେ ଯେନ୍ ଭାବରେ ପ୍ରୋଟେଷ୍ଟାଣ୍ଟ ପୂଜା ପ୍ରତିଷ୍ଠା ହେଲା, ସହରଟି ସଂସ୍କାର ପାଇଁ ଘୋଷଣା କରିସାରିଥିଲା। ଯେତେବେଳେ କଲଭିନ୍ ବିଭିନ୍ନ ବୁଲାବୁଲି ଏବଂ ଆଭିମୁଖ୍ୟ ପରେ ଏହା ଦ୍ୱାରରେ ପ୍ରବେଶ କରିଥିଲା ବୋଲି ଆମେ ଦେଖୁଅଛୁ। ଶେଷ ସ୍ଥାନରୁ ନିଜ ଜନ୍ମସ୍ଥାନକୁ ଫେରି ସେ ବେସଲ ଅଭିମୁଖେ ଯାଇଥିଲେ। ସେତେବେଳେ ଚାର୍ଲ୍ସ ବିଙ୍କ ସହ ନଦଲ ଦ୍ୱାରା କବଜା ହୋଇଥିଲା। ସିଧା ରାସ୍ତା ଖୋଜି ସେ ଜେନେଭା ଦ୍ୱାରା ସଠିକ୍ ମାର୍କ ନେବାକୁ ବାଧ୍ୟ ହୋଇଥିଲେ ବୋଲି ଆମେ ଦେଖୁଅଛୁ। ବନ୍ଧୁ, ଏହି ଗସ୍ତରେ ପରଲ ଈଶ୍ୱରଙ୍କ ହାତକୁ ଚିହ୍ନିଥିଲେ ବୋଲି ଆମେ ଦେଖୁଅଛୁ କି ଏହା ଈଶ୍ୱରଙ୍କ ଦ୍ୱାରା ଘଟିଅଛି ବୋଲି। ଯଦିଓ ଜେନେଭା ସଂସ୍କରିତ ବିଶ୍ୱାସକୁ ଗ୍ରହଣ କରିଥିଲେ। ତଥାପି ଏଠାରେ ଏକ ମହତ୍ କାର୍ଯ୍ୟ ବାକି ରହିଥିଲା ବନ୍ଧୁ। ଏହା ସମ୍ପ୍ରଦାୟ ପରି ନୁହେଁ, ବରଂ ବ୍ୟକ୍ତି ବିଶେଷ ଭାବରେ ପୁରୁଷମାନେ ଈଶ୍ୱରଙ୍କ ନିକଟରେ ପରିଣତ ହୁଅନ୍ତି। ପୁନର୍ନିର୍ମାଣ କାର୍ଯ୍ୟ ହୃଦୟ ଏବଂ ବିବେକରେ ପବିତ୍ର ଆତ୍ମାଙ୍କ ଶକ୍ତି ଦ୍ୱାରା କରାଯାଇଥିବା ଆବଶ୍ୟକ। ପରିଷଦର ଆଦେଶ ଅନୁଯାୟୀ ନୁହେଁ ବନ୍ଧୁ। ଯେତେବେଳେ ଜେନେଭାର ଲୋକମାନେ ରୋମର ଅଧିକାରକୁ ତ୍ୟାଗ କରିଥିଲେ ବନ୍ଧୁ, ସେତେବେଳେ ସେମାନେ ତାଙ୍କ ସ୍ଥାନରେ ବଢ଼ିଥିବା କୁକର୍ମରୁ ତ୍ୟାଗ କରିବାକୁ ଏତେ ପ୍ରସ୍ତୁତ ନଥିଲେ। ଏଠାରେ ସୁସମାଚାର ଶୁଦ୍ଧ ନୀତି ପ୍ରତିଷ୍ଠା କରିବା ଏବଂ ଏହି ଲୋକଙ୍କୁ ଉପଯୁକ୍ତ ପଦବୀ ପୂରଣ କରିବା ପାଇଁ ପ୍ରୋଭିନ୍ସ ସେମାନଙ୍କୁ ଡାକିବା ପରି ହାଲୁକା କାର୍ଯ୍ୟ ନୁହେଁ। ପରେଲ ନିଶ୍ଚିତ ଥିଲେ ଯେ ସେ କଲଭିନର ପାଇଛନ୍ତି, ଯାହାକୁ ସେ ଏହି କାର୍ଯ୍ୟରେ ନିଜ ସହ ଏକ କରିପାରିବେ। ଈଶ୍ୱରଙ୍କ ନାମରେ ସେ ଯୁବକ ସୁସମାଚାରୀକାରୀଙ୍କୁ ଏଠାରେ ରହିବାକୁ ଏବଂ ପରିଶ୍ରମ କରିବାକୁ ଦୃଢ଼ ଭାବରେ ଅନୁରୋଧ କଲେ। କଲଭିନ ଚେତାବନୀ ଦେଇ ଫେରିଗଲେ ବନ୍ଧୁ। ଭୟଭୀତ ଏବଂ ଶାନ୍ତିପ୍ରେମୀ ସେ ଜେନିଭେ ସହର ନିର୍ବିତ୍କ ସ୍ୱାଧୀନ ଏବଂ ଏପରିକି ହିଂସାତ୍ମକ ଆତ୍ମା ସହିତ ଯୋଗାଯୋଗ କରୁ ଦୂରେଇ ଯାଇଥିଲେ। ତାଙ୍କ ସ୍ୱାସ୍ଥ୍ୟ ଦୁର୍ବଳତା ତାଙ୍କର ଅଧ୍ୟୟନ ଅଭ୍ୟାସ ସହିତ ତାଙ୍କୁ ଅବସର ନେବାକୁ ବାଧ୍ୟ କଲା। ବିଷପ କରି ସେ ନିଜ କଲମ ଦ୍ୱାରା ସଂସ୍କାରର କାରଣକୁ ସର୍ବୋତ୍ତମ ଭାବରେ ସେବା କରିପାରନ୍ତି ଏବଂ ସେ ଅଧ୍ୟୟନ ପାଇଁ ଏକ ଶାନ୍ତ ପଞ୍ଚାୟତ ଖୋଜିବାକୁ ଚାହୁଁଥିଲେ ଏବଂ ସେଠାରେ ଗଣମାଧ୍ୟମ ମାଧ୍ୟମରେ ମଣ୍ଡଳୀ ଗଠନ କରିଥିଲେ। କିନ୍ତୁ ପରଲଙ୍କ ଏକ ଉପଦେଶ ତାଙ୍କୁ ସ୍ୱର୍ଗକୁ ଡାକରା ଭାବରେ ଆସିଲା ଏବଂ ସେ ମନା କରିବାକୁ ସାହସ କଲେ ନାହିଁ। ତାଙ୍କୁ ଲାଗୁଥିଲା ସେ କହିଥିଲେ ଯେ ଈଶ୍ୱରଙ୍କ ହାତ ସ୍ୱର୍ଗରୁ ବିସ୍ତାର କରାଯାଇଥିଲା, ଯାହା ତାଙ୍କୁ ଧରି ରଖିଥିଲା, ଏବଂ ସେ ସେହି ସ୍ଥାନକୁ ସ୍ଥିର ହୋଇ ରହିଥିବା ଯେଉଁଠାରେ ସେ ଯିବାକୁ ଏତେ ଧାର୍ଯ୍ୟହରା ଥିଲେ। ବନ୍ଧୁ, ଏହି ସମୟରେ ପ୍ରୋଟେଷ୍ଟାଣ୍ଟ କାରଣରୁ ଘୋର ବିପଦ ଘେରି ରହିଥିଲା। ବନ୍ଧୁ, ପୋପ୍ର ଅନାଥମା ଜେନେଭା ବିରୁଦ୍ଧରେ ବ୍ରଜପାତ କଲା ଏବଂ ଶକ୍ତିଶାଳୀ ରାଷ୍ଟ୍ରମାନେ ଏହାକୁ ବିନାଶ କରିବାର ଧମକ ଦେଇଥିଲେ। ଶକ୍ତିଶାଳୀ ହରାଇକିକୁ ପ୍ରତିରୋଧ କରିବାକୁ ଏହି ଛୋଟ ସହରଟି କିପରି ଥିଲା, ଯାହା ରାଜା ଏବଂ ସମ୍ରାଟମାନଙ୍କୁ ଅନେକ ସମୟରେ ବାଧ୍ୟ କରିବାକୁ ବାଧ୍ୟ କରିଥିଲା। ଏହା ବିଶ୍ୱ ମହାନ ବିଜେତାମାନଙ୍କ ସୈନ୍ୟ ବିରୁଦ୍ଧରେ କିପରି ଠିଆ ହୋଇପାରିବେ। ସମଗ୍ର ଖ୍ରୀଷ୍ଟ ଧର୍ମରେ ପ୍ରୋଟେଷ୍ଟାଣ୍ଟ ଭୟଙ୍କର ଶତ୍ରୁମାନଙ୍କ ଦ୍ୱାରା ବିପଦରେ ପଡ଼ିଥିଲେ। ସଂସ୍କାର ଅତିଥିର ପ୍ରଥମ ବିଜୟ ରୋମ ଏହାର ବିନାଶ କରିବାକୁ ଆଶା କରି ନୂତନ ଶକ୍ତି ଡାକିଲେ। ଏହି ସମୟରେ ଯୀଶୁନାଶଙ୍କ କ୍ରମ ସୃଷ୍ଟି ହୋଇଥିଲା, ଯାହା ଅତ୍ୟନ୍ତ ନିଷ୍ଠୁର, ଅସାଧୁ ଏବଂ ପେପରିର ସମସ୍ତ ଚାମ୍ପିଅନଙ୍କ ମଧ୍ୟରୁ ଶକ୍ତିଶାଳୀ। ପାର୍ଥିବ ସମ୍ପର୍କ ଏବଂ ମାନବ ସ୍ୱାର୍ଥରୁ ବିଚ୍ଛିନ୍ନ ପ୍ରାକୃତିକ ସ୍ନେହ କାରଣ ଏବେ ବିବେକର ଦାବିକୁ ସମ୍ପୂର୍ଣ୍ଣ ଚୁପ୍ କରିଦିଆଗଲା। ସେମାନେ କୌଣସି ନିୟମ ବନ୍ଧନ ଜାଣିନଥିଲେ, କିନ୍ତୁ ସେମାନଙ୍କର ଆଦେଶ ଏବଂ କୌଣସି କର୍ତ୍ତବ୍ୟ ଏହାର ଶକ୍ତି ବିସ୍ତାର କରିବାର ବ୍ୟତୀତ ନଥିଲେ। ଖ୍ରୀଷ୍ଟଙ୍କ ସୁସମାଚାର ଏହାର ଅନୁଗାମୀମାନଙ୍କୁ ବିପଦ, ଦୁଃଖ, ପରିଶ୍ରମ ଏବଂ ଦାରିଦ୍ର୍ୟର ସମ୍ମୁଖୀନ ହେବାକୁ ୟର୍କ ଡଜନ୍ ଏବଂ ଷକ ସମ୍ମୁଖରେ ସତ୍ୟର ପତାକା ରକ୍ଷା କରିବାକୁ ସକ୍ଷମ କରିଥିଲା। ଏହି ଶକ୍ତିଗୁଡ଼ିକ ସହିତ ମୁକାବିଲା କରିବା ପାଇଁ ସେଜୁରିଟ ଏହାର ଅନୁଗାମୀମାନଙ୍କୁ ଏକ ପ୍ରଶଂସକ ଭାବରେ ପ୍ରେରଣା ଦେଇଥିଲା, ଯାହା ସେମାନଙ୍କୁ ବିପଦ ପରି ସହିବାକୁ ସକ୍ଷମ କରିଥିଲା ଏବଂ ସତ୍ୟର ଶକ୍ତିକୁ ପ୍ରତାରଣାର ସମସ୍ତ ଅସ୍ତ୍ରକୁ ବିରୋଧ କରିଥିଲା। ସେମାନଙ୍କ ପାଇଁ କୌଣସି ଅପରାଧ ଅତ୍ୟଧିକ ମହତ୍ୱପୂର୍ଣ୍ଣ ନଥିଲା, ଅଭ୍ୟାସ କରିବା ପାଇଁ କୌଣସି ପ୍ରତାରଣା ମଧ୍ୟ ନଥିଲା, କିମ୍ବା ଧାରଣା କରିବା ସେମାନଙ୍କ ପାଇଁ କଷ୍ଟ ସାଧ୍ୟ ନୁହେଁ। ଚିରନ୍ତନ ଦାରିଦ୍ରତା ଏବଂ ନମ୍ରତାକୁ ପ୍ରତିଜ୍ଞା କଲେ। ଏହା ସେମାନଙ୍କ ଅଧ୍ୟୟନରେ ଲକ୍ଷ୍ୟ ଥିଲା ଯେ ଧନ ଏବଂ ଶକ୍ତି ସୁରକ୍ଷିତ କରିବା, ପ୍ରୋଟେଷ୍ଟାଣ୍ଟବାଦକୁ ଧ୍ୱଂସ କରିବା ଏବଂ ପାପର ସର୍ବତାର ପୁନଃପ୍ରତିଷ୍ଠା। ଯେତେବେଳେ ସେମାନେ ସେମାନଙ୍କର ଆଦେଶର ସଦସ୍ୟ ଭାବରେ ଦେଖାଯାଉଥିଲେ, ସେମାନେ ପବିତ୍ରତାର ପୋଷାକ ପିନ୍ଧିଥିଲେ। କାରାଗାର ଏବଂ ଡାକ୍ତରଖାନା ପରିଦର୍ଶନ କରି ରୋଗୀ ଏବଂ ଗରିବ ଲୋକଙ୍କୁ ସେବା କରିଥିଲେ, ଜଗତକୁ ତ୍ୟାଗ କରିଥିବାର ପ୍ରଥମ କରିଥିଲେ ଏବଂ ଭଲ କାମ କରିବାକୁ ଯାଉଥିଲେ, ଯୀଶୁଙ୍କ ପବିତ୍ର ନାମ ବହନ କରିଥିଲେ। କିନ୍ତୁ ଏହି ନିଖୁଣ ବ୍ୟବହାର ଅଧିକାଂଶ ଅପରାଧିକ ଏବଂ ଘାତକ ଉଦ୍ଦେଶ୍ୟ ଲୁଚି ରହିଥିଲା। ଏହା କ୍ରମର ଏକ ମୌଳିକ ନୀତି ଥିଲା ଯେ ଶେଷ ଅର୍ଥକୁ ଯଥାର୍ଥରେ ଏହି ସଙ୍କେତ ଦ୍ୱାରା ମିଥ୍ୟା, ଚୋରି, ମିଥ୍ୟାବାଦୀ, ହତ୍ୟା କେବଳ କ୍ଷମା ଯୋଗ୍ୟ ନୁହେଁ ବରଂ ପ୍ରଶଂସନୀୟ। ଯେତେବେଳେ ସେମାନେ ଚର୍ଚ୍ଚର ସ୍ୱାର୍ଥର ସେବା କରିଥିଲେ, ବନ୍ଧୁ, ବିଭିନ୍ନ ଛନ୍ନବେଶରେ ସେଜୁରଇନ୍ ରାଜ୍ୟ କାର୍ଯ୍ୟାଳୟରେ କାର୍ଯ୍ୟ କରିଥିଲେ, ବନ୍ଧୁ, ରାଜାମାନଙ୍କର ପରାମର୍ଶଦାତା ହେବା ପାଇଁ ଆରୋହଣ କରିଥିଲେ ଏବଂ ରାଷ୍ଟ୍ରଗୁଡ଼ିକର ନୀତି ନିୟମ କରିଥିଲେ। ସେମାନେ ସେମାନଙ୍କର ମାଲିକମାନଙ୍କ ଉପରେ ଗୁପ୍ତଚର ଭାବରେ କାର୍ଯ୍ୟ କରିବାକୁ ସେବକ ହେଲେ। ସେମାନେ ରାଜକୁମାର ଏବଂ ସମ୍ରାନ୍ତମାନଙ୍କ ପୁଅମାନଙ୍କ ପାଇଁ କଲେଜ ଏବଂ ସାଧାରଣ ଲୋକଙ୍କ ପାଇଁ ବିଦ୍ୟାଳୟ ପ୍ରତିଷ୍ଠା କଲେ ଏବଂ ପ୍ରୋଟେଷ୍ଟାଣ୍ଟ ପିତାମାନଙ୍କ ପିଲାମାନେ ପପିଷ ରୀତିନୀତି ପାଳନ କରିବାକୁ ଆକର୍ଷିତ ହୋଇଥିଲେ, ବନ୍ଧୁ। ରୋମିନ୍ସ ପୂଜାପାଠରେ ସମସ୍ତ ବାହ୍ୟ ପମ୍ପ ଏବଂ ପ୍ରଦର୍ଶନ ମନକୁ ଦ୍ୱନ୍ଦ୍ୱରେ ପକାଇଲା ଏବଂ କଳ୍ପନାରୁ ଆକର୍ଷିତ କରିବା ପାଇଁ ଅଣାଯାଇଥିଲା। ଏବଂ ଏହିପରି ଭାବରେ ଯେଉଁ ସ୍ୱାଧୀନତା ପାଇଁ ପିତୃପୁରୁଷମାନେ ପରିଶ୍ରମ କରିଥିଲେ ଏବଂ ରକ୍ତସ୍ରବ କରିଥିଲେ, ପୁଅମାନଙ୍କ ଦ୍ୱାରା ବିଶ୍ୱାସଘାତତା କରାଯାଇଥିଲା, ବନ୍ଧୁ। ଜିଉସ୍ ନାଇଟ୍ ଦ୍ରୁତ ଗତିରେ ନିଜକୁ ୟୁରୋପରେ ବିସ୍ତାର କଲେ ଏବଂ ସେମାନେ ଯେଉଁଆଡ଼େ ଗଲେ ପ୍ରେରିତ ପୁନର୍ଜୀବନ ଅନୁସରଣ କଲେ। ସେମାନଙ୍କୁ ଅଧିକ କ୍ଷମତା ଦେବା ପାଇଁ ପୁନଃ ଅନୁସନ୍ଧାନ ପାଇଁ ଏକ ଷ୍ଟଣ୍ଡ ଜାରି କରାଯାଇଥିଲା, ବନ୍ଧୁ। ସାଧାରଣ ଘୃଣ୍ୟତସ୍ରୋତ କ୍ୟାଥୋଲିକ ଦେଶମାନଙ୍କ ମଧ୍ୟ ଏହି ଭୟଙ୍କର ଟ୍ରିବ୍ୟୁନାଲ ପୂର୍ବରୁ ପୋପ୍ସ ଶାସକମାନଙ୍କ ଦ୍ୱାରା ସ୍ଥାପିତ କରିଥିଲା ଏବଂ ଦିନର ଆଲୋକ ବହନ କରିବାକୁ ଅତ୍ୟଧିକ ଭୟଙ୍କର ଅତ୍ୟାଚାର ଏହାର ଗୁପ୍ତ କାରାଗାରରେ ପୁନର୍ଭୂତି କରାଯାଇଥିଲା। ଅନେକ ଦେଶରେ ହଜାର ହଜାରରୁ ଉର୍ଦ୍ଧ ଜାତିର ଫୁଲ ଶୁଦ୍ଧ ତଥା ସମ୍ଭ୍ରାନ୍ତ, ସବୁଠାରୁ ବୌଦ୍ଧିତ ତଥା ଉଚ୍ଚତିତ, ଧାର୍ମିକ ତଥା ନିଷ୍ଠୁରତା ପାଳକ, ପରିଶ୍ରମୀ ତଥା ଦେଶପ୍ରେମୀ ନାଗରିକ, ଉଜ୍ଜ୍ୱଳତ ବିହନ ଦକ୍ଷ କଳାକାର, ଦକ୍ଷ କାରିଗରଙ୍କୁ ହତ୍ୟା କରାଯାଇଥିଲା କିମ୍ବା ବାଧ୍ୟ କରାଯାଇଥିଲା ଅନ୍ୟ ଦେଶରୁ ଅନ୍ୟ ଦେଶକୁ ପଳାଇବା ପାଇଁ। ସଂସ୍କାରର ଆଲୋକକୁ ଲିଭାଇବା, ପୁରୁଷମାନଙ୍କ ଠାରୁ ବାଇବଲରୁ ଦୂରେଇ ରହିବା ଏବଂ ଅନ୍ଧକାରର ଯୁଗର ଅଜ୍ଞତା ଏବଂ ଅନ୍ଧବିଶ୍ୱାସକୁ ପୁନଃସ୍ଥାପନ କରିବା ପାଇଁ ରୋମ୍ ଏହିପରି ଉପାୟ ଅବଲମ୍ବନ କରିଥିଲେ ବନ୍ଧୁ, କିନ୍ତୁ ଖ୍ରୀଷ୍ଟଙ୍କ ଈଶ୍ୱରଙ୍କ ଆଶୀର୍ବାଦ ଏବଂ ସେହି ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ପରିଶ୍ରମ ଅନୁଆଇ ସେ ଲୁଥରଙ୍କ ଉତ୍ତରାଧିକାରୀକୁ ହେବା ପାଇଁ ଉଠାଇଲେ। ପ୍ରୋଟେଷ୍ଟାଣ୍ଟିଜମ୍ ଧ୍ୱଂସ ହୋଇନଥିଲା ବନ୍ଧୁ, ରାଜକୁମାରମାନଙ୍କ ସପକ୍ଷରେ କିମ୍ବା ବାହୁରେ ନୁହେଁ, ଏହାର କୌଣସି କରିବା। କ୍ଷୁଦ୍ରତମ ଦେଶ, ନମ୍ର ଏବଂ ସର୍ବନିମ୍ନ ଶକ୍ତିଶାଳୀ ରାଷ୍ଟ୍ରମାନେ ଏହାର ଗଡ଼ ହୋଇଥିଲେ। ଶକ୍ତିଶାଳୀ ଶତ୍ରୁମାନଙ୍କ ମଧ୍ୟରେ ଏହା ବିନାଶ ପାଇଁ ଷଡ଼ଯନ୍ତ୍ର କରିଥିଲା। ଏହା ଉତ୍ତର ସମୁଦ୍ର କୂଳରେ ଥିବା ହଲାଣ୍ଡ ଥିଲା। ସ୍ନେହର ଅତ୍ୟାଚାର ବିରୁଦ୍ଧରେ ଲଢ଼ୁଥିଲେ ସେତେବେଳେ ରାଜ୍ୟଗୁଡ଼ିକ ସର୍ବଶ୍ରେଷ୍ଠ ତଥା ସର୍ବଶ୍ରେଷ୍ଠ। ଏହା ଦୁର୍ବଳ ନିର୍ଜର ଶିବଣ୍ଡ ଯାହା ସଂସ୍କାର ପାଇଁ ବିଜୟ ଲାଭ କରିଥିଲା। ପ୍ରାୟ 30 ବର୍ଷ ଧରି କଲ୍ବିନ୍ ଜେନ୍ ଭାବରେ ପରିଶ୍ରମ କରିଥିଲେ। ପ୍ରଥମେ ସେଠାରେ ବାଇବଲର ନୈତିକତାକୁ ଅନୁସରଣ କରୁଥିବା ଏକ ଚର୍ଚ୍ଚ ପ୍ରତିଷ୍ଠା କରିଥିଲେ ଏବଂ ତାପରେ ସମଗ୍ର ୟୁରୋପରେ ସଂସ୍କାର ଅଗ୍ରଗତି ପାଇଁ ଜଣେ ସାର୍ବଜନୀନ ନେତା ଭାବରେ ତାଙ୍କର ପାଠ୍ୟକ୍ରମ ନିଖୁଣ୍ଣ ନୁହେଁ କିମ୍ବା ତାଙ୍କ ଶିକ୍ଷା ମଧ୍ୟ ତ୍ରୁଟିମୁକ୍ତ ନୁହେଁ ବନ୍ଧୁ, କିନ୍ତୁ ସେ ତାଙ୍କ ସମୟରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ସତ୍ୟ ପ୍ରଚାର କରିବାରେ ଯେପରି ଶୀଘ୍ର ଫେରି ଆସୁଥିବା ଜୁଆର ବିରୁଦ୍ଧରେ ପ୍ରୋଟେଷ୍ଟାଣ୍ଟିଜମ୍ ନୀତି ବଜାୟ ରଖିବାରେ ଏବଂ ସଂସ୍କୃତ ଚର୍ଚ୍ଚଗୁଡ଼ିକରେ ଜୀବନର ସରଳତା ଏବଂ ଜୀବନର ଶୁଦ୍ଧତା ଏବଂ ଗର୍ଭୟବ ସ୍ଥାନରେ ପ୍ରଚାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରମେଶ ଶିକ୍ଷା ଅଧୀନରେ ଦୁର୍ନୀତି ବଢ଼ିଲା। ଜେନେଭା ଠାରୁ ପ୍ରକାଶନ ଏବଂ ଶିକ୍ଷକମାନେ ସଂସ୍କୃତ ତତ୍ତ୍ୱ ବିସ୍ତାର କରିବାକୁ ବାହାରିଲେ। ଏହି ପର୍ଯ୍ୟନ୍ତ ସମୟ ସମସ୍ତ ଦେଶ ଉପରେ ନିର୍ଯାତିତମାନେ ନିର୍ଦ୍ଦେଶ ପରାମର୍ଶ ଏବଂ ଉତ୍ସାହ ଦେଖୁଥିଲେ। କଲ୍ବିନ୍ ସହର ସମସ୍ତ ପଶ୍ଚିମ ୟୁରୋପ ଶିକାର ହୋଇଥିବା ସଂସ୍କାରକମାନଙ୍କ ପାଇଁ ଏକ ଆଶ୍ରୟ ପାଲଟିଗଲା। ଶତାବ୍ଦୀ ଧରି ଚାଲୁ ଆସୁଥିବା ଭୟଙ୍କର ଝଡ଼ର ପଲାଇ ପଲାତମାନେ ଜେନେଭାର ଫାଟକକୁ ଆସିଲେ। ଭୋକିଲା କ୍ଷତ ବିକ୍ଷତ ଘର ଏବଂ ସମ୍ପର୍କୀୟ ସେମାନଙ୍କୁ ଗରମ ସ୍ୱାଗତ କରାଯାଇଥିଲା ଏବଂ କୋମଳ ଯତ୍ନ ନିଆଗଲା ଏବଂ ଏଠାରେ ଏକ ଘର ଖୋଜି ସେମାନେ ସେମାନଙ୍କର କୌଶଳ ଶିକ୍ଷା ଏବଂ ଧର୍ମ ଦ୍ୱାରା ପୋଷ୍ୟ ସହରକୁ ଆଶୀର୍ବାଦ କଲେ। ଯେଉଁମାନେ ଏଠାରେ ଆଶ୍ରୟ ନେଇଥିଲେ ସେମାନେ ରୋମ୍ ଅତ୍ୟାଚାରକୁ ପ୍ରତିରୋଧ କରିବାକୁ ନିଜ ଦେଶକୁ ଫେରିଥିଲେ। ଜନ୍ ନକ୍ସ ସାହସୀ ଯୁକ୍ତ ସଂସ୍କାର କିଛି ଇଂରାଜୀ ପୁରାଣ ହଲାଣ୍ଡ ଏବଂ ଫ୍ରେଞ୍ଚର ପ୍ରୋଟେଷ୍ଟାଣ୍ଟ ଏବଂ ଫ୍ରାନ୍ସର ଦୁଗ୍ଧ ଏନୋଟ୍ସ ଜେନେଭାକୁ ନିଜ ଜନ୍ମଭୂମିର ଅନ୍ଧକାରରୁ ବାହାଲୁକା କରିବା ପାଇଁ ସତ୍ୟର ମସଲା ନେଇଥିଲେ। ଏହିପରି ଆମେ ଦେଖୁଅଛୁ ବନ୍ଧୁ, କିପରି ସଂସ୍କାରକମାନେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିଥିଲେ, ସାହସରେ ଈଶ୍ୱରଙ୍କ ବାକ୍ୟକୁ ଆଗକୁ ନେଇଥିଲେ। ବନ୍ଧୁ, ଆମ ପ୍ରିୟତମ ଯୀଶୁ ଖ୍ରୀଷ୍ଟ ଯିଏକି ଆମ ପାଇଁ କୃଷରେ ବଳିଦାନ ହୋଇଥିଲେ, ସେ ଆମମାନଙ୍କୁ ପ୍ରତିଜ୍ଞା କରି କହୁଛନ୍ତି କି ସେ ଆମ ସହ ରହିବେ, ଆମମାନଙ୍କୁ ସେ ସାହାଯ୍ୟ କରିବେ ତାଙ୍କ ବାକ୍ୟ ପ୍ରଚାର କରିବା ପାଇଁ। ତାହେଲେ ଚାଲନ୍ତୁ ବନ୍ଧୁ, ତାଙ୍କଠାରେ ବିଶ୍ୱାସ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବତ୍ର ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ସେହି ଶାସ୍ତ୍ରଙ୍କ ପରି ଆମମାନଙ୍କୁ ସାହସରେ ଚାଲିବା ପାଇଁ, ତୁମ ସେହି ବାକ୍ୟ ପ୍ରଚାର କରିବା ପାଇଁ ଆମମାନଙ୍କୁ ପବିତ୍ର ଆତ୍ମା ଦ୍ୱାରା ପରିଚାଳନା କର। ସେହି ଶକ୍ତି ଆମମାନଙ୍କୁ ପ୍ରଦାନ କରନ୍ତୁ। ପ୍ରଭୁ ଆମେ ପାପି, ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ହେଉଛି ଶୁଣି ଗ୍ରହଣ କର। ଆମେନ୍।
ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ।
ଆତଙ୍କିତ ନିବେଦନ କରିଛି ମୁଁ।